सुप्रसिद्ध कथाकार प्रतिभा रायंक गल्प मुख्यर द्वितीय तथा अंतिम भाग। मात्र सतिया के जानी काही खेला पाठ चोर स्कूल ना धरले छेली की पानी खाली सेतिक नुहे बापर जेउटा हाँ सतियार सेटा ना। सतिया दिन कु दिन स्कूल न जाई एणे तेणे बुले। दिने दिने मास्टर मुठो सुनी सतिया को घर भितर बांधी पकायंती नुरीदास। बाहरु कबाट देई ताला ठुंकिबे आउ कहिबे जे पर्यंत स्कूल नियमित जीव बोली न कहिछि से पर्यंत जिए ताकु खायाकु देइथिब तार दिने कि मोर दिने। शेष कथाटा सोसी को लक्ष्य करि ही कहिथांती। सोसी को छाड़ देले घरे कि अछि जे सत्यार लुह पछि खाइबाकु देबो। सोसी जवाब दिएनी। बाप आकट करुछि पुअर भल पाई। बापा तार कर्तव्य करुछि। माउसी होई सोसी मध्य तार कर्तव्य करिबो। कर्तव्य रे बाधा देबो एमिति अंडीर पो कि अछि आसु तो सामना को। नुरीदास बाजार को जीवा मात्रे सोसी ता पाखर थिबा चाबी रे ताला खोली सत्या को बुझे सुझे भात खोइबो। खट गोडरु खोली देबो सत्या को। नुरीदास हाट बाजार रु लेउटिला सरकि सत्या सुन्ना पो होई बही धरि बसिथिबो। नुरीदास ताकु देखि किछि कहिबेनी। सतकि आगरु जानिथिले सत्या भात खाइथिबो लुह पोछिथिबो बंधन रु मुकुल बही धरी बस तेणिक पाठ पढ़ु कि न पढ़ु। मासके दस थर एई पाला प्रति क्लास रे दि वर्ष तीन वर्ष। सोसी पाई ए सब चिंतार विषय नुहे। पिलाटा परीक्षा देला जदि पास न कला मास्टर रो दोष पिलार दोष नुहे। मास्टर पाखरे पाठ पढ़ी जदि भल पिला पास करिबो आउ बगुलिया पिला फेल हेबो सेथिरे मास्टर बहादुरी कोन। जदि बगुलिया पिला मास्टर हाथ न सुधुरिला तेबे से कि मास्टर। नुरीदास सतक सत सत्या को दोष दियंती। सोसी मास्टर को दोष दिए। सत्या बाप को दोष दिए। ता बापा बो को खाइला बोली सत्यार नुरीदास उपरे जो राग से ताकु एई बाटे सुजुछि। से पाठ पढ़िले अवश्य पास करंता किंतु ता द्वारा ता बापा खुशी होंता। बापा को दुख देबा सत्यार लक्ष्य तेणु से फेल होउछि। सत्या को नहीं नुरीदास आउ सोसी माउसीर उत्ताड़िया दिन गुड़ाक हलापटा चिंता दकरे कौ खंजरे बहिगला केही जानि परला नहीं। दिने 18 वर्षर सत्या घर छाड़ी सहर को गला आउ भाग्यवशतः छोटकाटिया चाकरटिए जोगाड़ करदेला। घरे रहिले दी प्राणी नुरीदास आउ सोसी। सत्या चिंता नहीं केवल निज चिंता। सोसी तेबे भी कुंदिला कुंदिला माई पिटिए। नुरीदास तेबे भी टाणुआ मर्द। रोग वैराग नाही खाली पेट चिंता बस आउ किछि नाही। थिबो जदि थिबो मन भितरे से सब बाहर को दिसेनी शुभेनी। नुरीदास मृदंग माड़े सब अशुणा। सोसीर ओढ़ना तले सब अदृश्य। सेठी बैषम साई रे ता पाख गौड़ साई धोबा साई महांती साई सबुठ किछि ना किछि कान न शुणिया कथा शुभे आखि न देखिला कथा दिसे। दियर भाउज भाई बहु देड़सुर साली भिणी धरम भाई धरम भौणी एमितिकि बाल्य विधवा खुड़ी आउ कुटुंब भितरे पुतुरा छिछि राम राम। पुणी सांत घर देई कोठिया चाकर आउ महांती घर बहु घरर हलिया सत्यानाश होइगला देश मनीष समाज। गाँ जीवनर कठोर जीवन संग्राम भितरे एतिक चांचल्य नीति लोड़ा। सहरी लोके नाच तमसा सिनेमा थिएटर रु चांचल्य पांती रोमांच पांती। मफसल जीवन रे सेसब काही पोखरी तुठ धोबा तुठ दांड बारंडा पंचायत घर मानकरे एई प्रकार रोमांच आउ चांचल्यकर कहानी तिलरु ताल हुए तालर हुए बेताल। जरिमाना नियापाणी बासंद गाँव निर्वासन पुणी भी ए सबुर समाधान हुए माड़ फौजदारी गुणीगारड़ी हत्या आउ आत्महत्या रे। मात्र नुरीदास घरटी ए सबुर बात पड़ी जाए। सत्या गाँव रे थिला बड़े नुरीदास घर को नहीं गोटे कौतूहल थिला। नित्य दिन सत्या को नहीं माड़ फौजदारी सत्या नारे चोरी नारी। मात्र सत्या जेउ दिन गाँ छाड़ी बाहासाह होई सहर रही सेदिन नुरीदास घरटा अमुहा देउल भली निशब्द निशुन। कला आइला कहारी आखिरे तिल प्रमाण किछि पड़े नाही। तिल न थई ताल करिबाकु कहार बल अछि। गाने कण रोमांच आउ चांचल्यर अभाव अछि। तबे नुरीदास बा सोसिंकु एथिपाई गाँववाला मेडाल दियंतिनि। धर संपर्कटा जदि देढ़शाशु भौणीजई न होई साली भिणई होइथांता तेबे देखा जाइथांता नुरीदास केते दूर संजमी आउ सोसी केते बड़ सती। जदि सेमाने निज टाणरे अटल तेबे देढ़शाशु भौणीजई संपर्कटाकु बाहाबा देबार कथा। संसार रे अनेक कथा शुणा अछि एपरिकि ससुर बहु छि 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 किंतु देढ़शाशु भौणीजई हे भगवान सेतिकि टिके पुण्य हेले संसार रे थाउ नहले पृथ्वीर असतळ को जीव। पृथ्वी को मुंडेई बसी धीरे धीरे नुरीदास ବୁଢ଼ା ହେଲେ, ଶୋଷୀ ବୁଢ଼ୀ ହୋଇଗଲା। ନୁରୀଦାସଙ୍କର କୀର୍ତ୍ତନ ଗାଇ ଗାଇ ଧଇଁ ରୋଗ ବାହାରି ପଡ଼ିଲାଣି। ହେଲେ କେହି କାହା ଦେହ ମୁଣ୍ଡରେ ହାତ ବୁଲାଇବାକୁ କିମ୍ବା ସେବା ଶୁଶ୍ରୂଷା କରିବାର ବିଧାନ ନାହିଁ। ନୁରୀଦାସ ଧଇଁ ପେଲାରେ ଉଠ ପଡ଼ ହେଲେ ଶୋଷୀ ଓଢ଼ଣା ତଳେ ଆହା ଚୁଚୁ କରେ। ଶୋଷୀ ବାତ ଜରରେ ମଲାଗଲା ହୋଇ ପଡ଼ି ରହିଲେ ନୁରୀଦାସ ଦାଣ୍ଡପିଣ୍ଡାରେ ପବନ ମୁହାଁ ହୋଇ ବସି ମୃଦଙ୍ଗ ଟୁଙ୍ଗୁ ଟୁଙ୍ଗୁ କରନ୍ତି। ଉପାୟ କ'ଣ? ବେଳେବେଳେ ମନ ଭିତରେ ମୃଦଙ୍ଗ ବାଜେ ଟଙ୍ଗ ଟଙ୍ଗ। ସ୍ତ୍ରୀ ପୁରୁଷ ଭିତରେ ଏମିତି ସମ୍ପର୍କ କିଏ ବିଧାନ କଲା ଯେ ଜଣଙ୍କର ମଲା ମୁହଁରେ ଆଉ ଜଣେ ପାଣି ଦେଲେ ପାପ ଲାଗିବ? ଶାଳୀକୁ ପାପ ଗର୍ଭ କରି କ୍ଷମା ଅଛି। ଶାଳୀ ବୟସର ଦେଢ଼ ଶାଶୁର ବାତ ଜରୁଆ ପାଦରେ ହାତ ବୁଲେଇ ସେବା ଆଶ୍ୱାସନା ଦେଲେ କ୍ଷମା ନାହିଁ। ଧନ୍ୟ ଧନ୍ୟ ମୃଦଙ୍ଗରେ ଦୁମ୍ ଦୁମ୍ ତାଳ ଛିଣ୍ଡାନ୍ତି ନୁରୀଦାସ। ଯହୁଁ ଯହୁଁ ଦୁହେଁ ବୁଢ଼ାବୁଢ଼ୀ ହେଉଥାନ୍ତି, ବୟସ ଖସୁଥାଏ, ରୂପରଙ୍ଗ ଫିକା ପଡ଼ୁଥାଏ, ତହୁଁ ତହୁଁ ଦିହିଙ୍କର ଦିହଙ୍କ ପାଇଁ ପାଣି ଗଳୁନଥାଏ। ଜଣଙ୍କର ଦୁଃଖ କଷ୍ଟ ଯନ୍ତ୍ରଣାରେ ଆଉ ଜଣଙ୍କର ପ୍ରାଣ ବିଗଳିତ ହୋଇଯାଏ। ସାମ୍ନାସାମ୍ନି ଡକାହକା ନହେଲେ ବି ୟା ତା ଆଗରେ ଦିହେଁ ଦିହିଁ କିଣିକି ବୁଢ଼ାବୁଢ଼ୀ ବୋଲି ଡାକିଲେଣି। ମାଇପି ମହଲରେ ଶୋଷୀ କହେ, ବୁଢ଼ାଟା ଧଇଁ ରଙ୍ଗରେ ବଡ଼ ଦିଗଦାର ହେଉଛି ମ, ପାଦର ଟିକେ ସୁରିସ୍ତଲ ଘସିଦେବାକୁ ବି ଘରେ ବିଲେଇ ଛୁଆଟାଏ ନାହିଁ। ପୁଅକୁ ଲୋଭ କରି ଶ୍ୱଶୁର ଘରେ ପଡି ରହିଲା ଭେଣ୍ଡା ବୟସରୁ, ଶେଷକୁ ପୁଅ ବୋହୂ ତାଙ୍କ ସୁଖରେ ରହିଲେ। ମୁଁ ଥିବା ଯାଏ ଘୁଷୁରି ଘୁଷୁରି ମୁଠାଏ ଫୁଟେଇ ଦେବି, ତାପରଠୁ ବୁଢ଼ାଟା କଣ କରିବ ଏକା ଏକା? ବୁଢ଼ାଟାର କଣ କମ ଗଉ କି? ପୁଅକୁ ସିନା ଚିଠି ଖଣ୍ଡେ ଲେଖି ଆ ବୋଲି କହୁନି, ହେଲେ ବଡ ଝୁରି ହେଉଛି, ଯେତେ ହେଲେ ଆପଣା ରକ୍ତ ତ। ସେ ନ କହିଲେ ବି ମୁଁ କଣ ତାର ମନବ୍ୟଥାକୁ ବୁଝିପାରୁନି। ମିଣିପି ମେଳାରେ ନୁରୀଦାସ କହୁଥିବେ, ବାତ ଜର ବୁଢ଼ୀଟାକୁ ବଡ଼ ଆକ୍ରାନ୍ତ କଲାଣି, ଫି ମାସରେ ଜରରେ ମଲାଗଲା ହୋଇ ପଡୁଛି 4-6 ଦିନ, ସାଷ୍ଟମ କରି ପାଟିରେ ପାଣି ଦେବାକୁ ବି ଘରେ କେହି ନାହିଁ। ବିଚାରି ମା ଠାରୁ ବଳି କରିଥିଲା ପୁତୁରାକୁ, କୁଳାଙ୍ଗାରଟା ଦିନେ ମାଉସୀ ଛଡ଼ା ମା ବୋଲି ଭାବିଲାନି, ଶେଷକୁ ମୁହଁରେ ନିଆଁ ଦେବାକୁ ଆସୁଛି କି ନାହିଁ କିଏ ଜାଣେ। ବୁଢ଼ୀର ସେତକ ହଉଛି ଶେଷ ଇଚ୍ଛା, ସେ ନ କହିଲେ ମୁଁ କଣ ଜାଣିନି। ଶୋଷୀ ନ କହିବା କଥା ନୁରୀଦାସ କେମିତି ଜାଣିଲେ? ନୁରୀଦାସ ନ କହିବା କଥା ଶୋଷୀ କେମିତି ଜାଣିପାରେ? ଏ ପ୍ରଶ୍ନ କେହି ପଚାରନ୍ତି ନାହିଁ। ମଣିଷ ମଣିଷ ଭିତରେ କେତେ ସମ୍ପର୍କ ଅକୁହା ରହିଯାଏ, ହେଲେ ଅଜଣା ରହେନି। ଯିଏ ଭାବେ ଯେ ପାଟି ଖାଲି କଥା କହେ ସେ ମୂର୍ଖ, ମଣିଷର ହାତ ଗୋଡ଼ ବି କଥା କହିପାରେ। ତମ ଚାଲିରୁ ଜାଣିହେବ ତମେ ଭଲ ପାଉଛ କି ମନ୍ଦ ପାଉଛ, ତମ ଭାତ ବଢ଼ାରୁ ଜାଣିହେବ ତମେ ଯତ୍ନରେ ବାଢୁଛ କି ଅଯତ୍ନରେ ବାଢୁଛ, ତମ ମୃଦଙ୍ଗ ତାଳରୁ ଜାଣିହେବ ତମେ ହସୁଛ କି କାନ୍ଦୁଛ, ତେଣ୍ଡାରୁ ପାରି ପାଣି ବୋହିବା ଢଙ୍ଗରୁ ଜାଣିହେବ ତମ ମନଟା ଶୁଖିଲା ଠାଉ ଠାଉ କି ଭାବ ଜର ଜର। 45 ବର୍ଷର ଦୁଃଖ ସୁଖ ଭୋକ ଅଭାବ ଅନଟନ ଚିନ୍ତା ଉଦ୍ବେଗ ରାଗ କ୍ଷୋଭ ବୁଝାମଣା ଅବୁଝା ଦୋଷାରୋପ ଫେଣ୍ଟି ହୋଇଯାଇଛି ଦୁଇଟି ଅଲଗା ଦୂର ଛଡ଼ା ମୁହଁରେ ତୁଣ୍ଡି ବନ୍ଧା ମଣିଷର। ଡାକି ବଜେଇ କେହି କାହାକୁ କହିନି ମୋ ସୁଖରୁ ତୁ ଭାଗ ନେ, ମୋ ଦୁଃଖରେ ଭାଗି ହୁଅ। ପବନରେ ଫୁଲର ବାସ୍ନା ମିଶିଗଲା ପରି, ଫଟା ଭୂଇଁରେ ବର୍ଷା ଝରି ଭେଦିଯିବା ପରି, ଜହ୍ନରେ ମୃଦଙ୍ଗର ଶବ୍ଦ ବୋଳି ହୋଇଯିବା ପରି, ମଣିଷ ମଣିଷ ଭିତରେ ଭାବ ଅଭାବ ଆପେ ଆପେ ଭେଦିଯାଏ। ସେଥିପାଇଁ ଶୋଷୀ ବାଧିକା ପଡ଼ିବା ମାତ୍ରେ ନୁରୀଦାସ ନିଜ ଆଣ୍ଟ ଗଉଁ ମୁହଁ ଟାଣକୁ ପଛକୁ ପକେଇଦେଇ ସତ୍ୟାକୁ ଖଣ୍ଡେ ଚିଠି ଲେଖିଲେ, ଆୟୁଷ୍ମାନ ବାପ ସତ୍ୟାନନ୍ଦ, ତମ ମାଉସୀ ମଲା ସେଚରେ, ମୁହଁ ଖୋଲି ନ କହିଲେ ବି ତମକୁ ଥରେ ଦେଖି ପ୍ରାଣ ଛାଡ଼ିବେ ବୋଲି ତାଙ୍କର ଶେଷ ଇଚ୍ଛା, ପୁଣି ତମେ ତାଙ୍କ ମଲା ମୁହଁରେ ନିଆଁ ନଦେଲେ ତାଙ୍କ ଆତ୍ମା ମୋକ୍ଷ ହେବନି ବୋଲି ସେ ଭାବୁଛନ୍ତି, ୟାପରେ ଆଉ ନ ଆସିଲେ ନ ଆସ। ମାତ୍ର ଏ ଚିଠିକୁ ତାର ମନେ କରି ମାଉସୀ ପାଇଁ ବସିଲାଠୁ ଉଠି ଆସିବାକୁ ଶେଷ ଅନୁରୋଧ। ଇତି ତୁମର ଚିର ଶୁଭାକାଂକ୍ଷୀ ନୁରୀଦାସ। ସତ୍ୟ ଜାଣିଲା ନୁରୀଦାସ ତାଙ୍କର ଗଉଁ ବଜାୟ ରଖି ମାଉସୀ ପାଇଁ କେବଳ ଚିଠି ଲେଖିଛନ୍ତି, ସେଥିପାଇଁ ଇତି ବାପ ବୋଲି ଲେଖି ନାହାନ୍ତି। ତଥାପି ସତ୍ୟା ତା ପିଲା ଛୁଆକୁ ଧରି ବସିଲା ଠାରୁ ଉଠି ଆସିଲା, ବାପାର ଅନୁରୋଧରେ ନୁହେଁ ମାଉସୀର ମୋକ୍ଷ ପାଇଁ। ଆଣିଥିଲା ବିସ୍କୁଟ ଫଳ ମିଠା। ମାତ୍ର ସତ୍ୟା ପହଞ୍ଚିଲା ବେଳକୁ ଶୋଷୀର ପାଟି ପଡ଼ିଗଲାଣି, ଆଖି ଦରମେଲା, ଭାଗ୍ୟ ନିଶ୍ୱାସ ପ୍ରଶ୍ୱାସ ଯାଆସ କରୁଛି, କେଜାଣି ସତ୍ୟା ବସିଲାଠୁ ଉଠି ଆସିଛି ବୋଲି ଶୋଷୀ ଜାଣିଲା କି ନା? ସତ୍ୟା କିନ୍ତୁ ଜାଣିଲା, ମାଉସୀର ପ୍ରାଣପକ୍ଷୀ ସତ୍ୟାକୁ ତକେଇ ରହିଥିଲା, କାରଣ ତା ପରଦିନ ରାତି ପାହା ପାହା ବେଳକୁ ଶୋଷୀର ଶେଷ ନିଶ୍ୱାସ ଉଡ଼ିଗଲା। ସେଦିନ ଦାହ ପରେ ଶ୍ମଶାନରୁ ଲେଉଟି ଦାଣ୍ଡପିଣ୍ଡାରେ ଅନ୍ଧାରରେ ନୁରୀଦାସ ଆଖି ବୁଜି ଅତି କୋମଳ ମଧୁରିଆ ମୃଦଙ୍ଗ ଟୁଙ୍ଗ ଟୁଙ୍ଗ ଭିତରେ ଉଦାସିଆ ସୁର ଛାଡ଼ି ସଂକୀର୍ତ୍ତନ କରୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଘର ଭିତରୁ ବୋହୁର ବାହୁନା ସବୁ ଥିଲା, ହଁ ମାଉସୀ ଆମକୁ ଛାଡ଼ି କୁଆଡ଼େ ଗଲଲୋ, ଏଇଟା ପ୍ରଥା ପ୍ରେତାତ୍ମାର ତୁଷ୍ଟି ପାଇଁ। ସତ୍ୟା ନିଭିଲା ଚୁଲି ପାଖରେ ବସି ପିଲାଙ୍କ ମିତି ମାଉସୀ ମାଉସୀ ଡକା ପାରି ଲୁହ ଗାଳୁଥିଲା ଗଳଗଳ। ଏଇଟା ସତ କେଜାଣି, ବୁଢ଼ୀଟା ଏତିକିରେ ମାଉସୀ ଜନ୍ମରୁ ମୁଖ୍ୟ ହୋଇଯିବେ କି କଣ। ଦେଢ଼ ଶାଶୁର ଦେହାନ୍ତରେ ମୃଦଙ୍ଗଟି ଶୋକ ମନେଇ ରାତି ସାରା ବାହୁନୁଥିଲା ଟଙ୍ଗ ଟଙ୍ଗ ଟଙ୍ଗ। ନୁରିଦାସଙ୍କର ଟିପ ଫାଟି ରକ୍ତ ମିଶୁଥିଲା ମୁଖ୍ୟର ତାଳରେ।